ଆସିଲୁ ରବିବାର ଆସିବା ପାଇଁ ଆଲ କଥା ଦେଇ କାହିଁକି ତୁ ଆସିଲୁ ନାହିଁ। ତୁ କହିଥିଲୁ ରବିବାର ଆସିବା ପାଇଁ ଆଲ କଥା ଦେଇ କାହିଁକି ତୁ ଆସିଲୁ ନାହିଁ। ରବି ପରେ ସୋମ ମଙ୍ଗଳରେ ଚାହିଁଲି ମୁହିଁ ଆଲ ବୁଧ ଗୁରୁ ଶୁକ୍ର ଶନି ଗଲା ପଳେଇ। ଆଲୋ କଥା ଦେଇ କାହିଁକି ତୁ ଆସିଲୁ ନାହିଁ। ପୁଅ ଦେଖି ହାତ ଗାର କହୁଛି ସପ୍ତମରେ ଶନି ମୋର ରହ ଦିଟା ମାସ ତୁ ଏଥର ଚାଲିବ ବୃହସ୍ପତି ପଞ୍ଚମର ଆଲୋ ଏମିତିକା କିଛି ଦିନ ଦବା ଗଡ଼େଇ ତାପରେ ଆମେ ଦୁହେଁ ଦବା କାମ ବଢ଼େଇ। କହିଥିଲୁ ରବିବାର ଆସିବା ପାଇଁ ଆଲୋ କଥା ଦେଇ କାହିଁକି ତୁ ଆସିଲୁ ନାହିଁ।